ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଏଚ୍ନି ସମୟଥି ଏଲ୍ପିଜି ଯୋଗାଣ ସମସ୍ୟାର ମୁକାବିଲା ଲାଗି ରାଜ୍ୟ ସରକାର ସିଟି ଗ୍ୟାସ୍ ଭିତ୍ତିଭୂମିକେ ତୁର୍ତ୍ତି କରିବା ଲାଗି ନିଷ୍ପତ୍ତି ନେଇଛନ୍। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରରେ ହୋଇଥିବା ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଏ ବାବଦେ ଜରୁରୀକାଳୀନ ରୋଡ୍ମ୍ୟାପ୍ ତିଆରି କରାଯାଇଛି। ବୈଠକଟି ଡାକ୍ତରଖାନା, ହୋଟେଲ୍ ଆଉ ରେଷ୍ଟୁରାଣ୍ଟମାନଙ୍କେ ଏଲ୍ପିଜି ବଦଲେ ପାଇପ୍ ଜରିଏ ପ୍ରାକୃତିକ ଗ୍ୟାସ୍ ପିଏନ୍ଜି ଆଉ ସିଏନ୍ଜି ବ୍ୟବହାରକେ ତହକାବା ଲାଗି ନିଷ୍ପତ୍ତି ନିଆଯାଇଛି। ଇତାର ଭିତ୍ତିଭୂମି ବିକାଶ କାମକେ ଯୁଦ୍ଧକାଳୀନ ଭିତ୍ତିଥି କରବାର ସହିତ ଆଇବା ଜୁନ୍ 30 ତାରିଖ ତକ କାମ ଶେଷ କରବାରକେ ବୈଠକଟି ଧାରିଜ କରାଯାଇଛି। ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ 145 ନମ୍ଘର ବୈଠକ ଗତକାଲି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକଟି 4,510,65,00,000 ଟଙ୍କାର 23 ଶିଳ୍ପ ନିବେଶ ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ସମ୍ଭଲପୁର, କରାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼ ଜିଲ୍ଲା ସହିତ 11 ଜିଲ୍ଲାର ଏହି ପ୍ରକଳ୍ପମାନ ସ୍ଥାପନ ହେବା। ଇତାର ଜରିଏ ରାଇଜେ 10,122 ଜଣଙ୍କୁ ନିଯୁକ୍ତି ମିଳିପାରବା। ରାଜ୍ୟ ଡାକ୍ତରଖାନା ଆଉ ସରକାରୀ କାର୍ଯ୍ୟାଳୟମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆହୁରି ବରକସ କରବାରକେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରର ଗଲାକାଲି ଶ୍ରୀମତୀ ଗର୍ଗ ରାଜ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିଛନ୍। ରାଜ୍ୟର ସରକାରୀ ମେଡିକାଲ କଲେଜ ଆଉ ଡାକ୍ତରଖାନାମାନଙ୍କେ ଅଗ୍ନି ନିରାପତ୍ତା ସୁରକ୍ଷାକେ ନେଇକରି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କୁ ଏ ଅବସରରେ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଇତାର ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ନଜରଠି ରଖିକରି ସରକାରୀ କୋଠା ତିଆରି ଯୋଜନାକେ ଅନୁମୋଦନ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଭୁବନେଶ୍ୱର ଲୋକସେବା ଭବନର ଗତକାଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କର ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଜନଗଣନା 2027ର ପହିଲା ଖେପ ବାବଦେ ତଥ୍ୟ ଉପସ୍ଥାପନ କରିଥିଲେ। ଏପ୍ରିଲ 1-15 ତାରିଖ ଭିତରେ ହେବାରକେ ଥିବା ଗନ୍ତି ଆଉ ଏପ୍ରିଲ 16-15 ତକ ହେବାରକେ ଥିବା ଘର ଗନ୍ତିକେ ନେଇକରି ଜିଲ୍ଲାପାଳମାନଙ୍କେ ଚାଲିଥିବା କାମକାଜ ବାବଦେ ଶ୍ରୀ କଲ୍ୟାଣ ସୂଚନା ଦେଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଏପ୍ରିଲ 1-14 ତାରିଖ ତକ ଜାକଜମକଥି ଓଡ଼ିଆ ପକ୍ଷ ପାଳନ କରାଯିବା। ଏପ୍ରିଲ 1 ତାରିଖ ଦିନ ନୂଆଦିଲ୍ଲୀ ସହିତ ରାଜ୍ୟର ଜିଲ୍ଲା ଆଉ ଉପଖଣ୍ଡ ସ୍ତରର ଓଡ଼ିଶା ଦିବସ ପାଳନ କରାଯିବା। ଭୁବନେଶ୍ୱର ଜୟଦେବ ଭବନ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହର ଆୟୋଜନ କରାଯିବା ବୋଲି ଗତକାଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଖରାର ମୁକାବିଲା ଲାଗି ପୌରାଞ୍ଚଳମାନଙ୍କ ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ସହରାଞ୍ଚଳମାନଙ୍କେ ପିଇବାର ପାଣିର ବ୍ୟବସ୍ଥା ସୁନିଶ୍ଚିତ କରାଯିବା। ପାଣିର କେନ୍ସିବିଲ୍ ଅଭିଯୋଗ ଆସିଲେ 24 ଘଣ୍ଟା ଭିତରେ ସମାଧାନ କରାଯିବା। ଦରକାର ପଡ଼ିଲେ ଟ୍ୟାଙ୍କର ଜରିଏ ଲୋକଙ୍କୁ ପାଣି ଯୋଗାଇ ଦିଆଯିବା। ନଳକୂଆମାନେ ଠିକ୍ ଭାବେ କାମ କରୁଛି କି ନାହିଁ ତାହାକେ ନଜରଠି ରଖବାର ସହିତ ମରାମତି ଭିଲ୍ କରାଯିବା। ଖରା ସମିତି ନିର୍ମାଣ କାମ କରାନାଇଯାଏ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଜି ଦିନର 11 ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସାଂସ୍କୃତିକ ଆଉ ପ୍ରକଳ୍ପ ବୈଷୟିକ ଉପକମିଟି ବୈଠକ ହେବା। ଏହି ଅବସରରେ ଗଜପତି ମହାରାଜ ଶ୍ରୀଜଗନ୍ନାଥ ମନ୍ଦିର ଆଉ ରଥଯାତ୍ରା ବାବଦ ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପମାନଙ୍କର ସମୀକ୍ଷା କରିବେ। ସେଆଡ଼େ ଚୈତ ମାସର ଅନ୍ଧାରପୋଖର ଚତୁର୍ଦ୍ଦଶୀ ତିଥି ଅବସରରେ ଆଜି ଶ୍ରୀମନ୍ଦିର ମହାପୁରୁଷମାନଙ୍କର ବନକ ଲାଗି ନୀତି କରାଯିବା। ଏଥିଲାଗି ସଞ୍ଜବେଳର 6 ରାତିର 10 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାଥି ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାର 74 ଛନ୍ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ପୁରୀ ଯାଇଛନ୍। ଓଡ଼ିଶା ରାଜ୍ୟ ପରିବହନ ନିଗମର 2 ବସ୍ ଜରିଏ ତୀର୍ଥଯାତ୍ରୀମାନେ ପୁରୀ ଯାଇଛନ୍। ତୀର୍ଥଯାତ୍ରୀମାନଙ୍କୁ ନେଇକରି ଯାଇଥିବା ବସ୍ ଗଲାକାଲି ଜିଲ୍ଲା ସଂସ୍କୃତି ଭବନଠାରେ ପ୍ରଶାସନ ତରଫ ପତାକା ଦେଖାଇକରି ଶୁଭାରମ୍ଭ କରାଯାଇଥିଲା। ତୀର୍ଥଯାତ୍ରୀମାନଙ୍କ ସାଙ୍ଗେ 6 ସରକାରୀ କର୍ମଚାରୀ ଆଉ 2 ଚିକିତ୍ସା ଅଧିକାରୀ ଭିଲ୍ ଯାଇଛନ୍। ନୂଆପଡ଼ାନ ଚାଲିଥିବା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା 2026 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ମେଳାତି ଜିଲ୍ଲା ଓ ଜିଲ୍ଲା ବାହାରର 120 ଷ୍ଟଲ୍ ଜରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜର ତିଆରି ଦର ପ୍ରଦର୍ଶନ କରିବା ସହିତ ବିକ୍ରି ବଟା କରିଥିଲେ। ସାତଦିନିଆ ମେଳାତି 70,90,000 ଟଙ୍କାର ବେପାର ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାନୁ 24 ନମ୍ଘର ଜାତୀୟ ପାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ମୂଲ ହେବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିଯୋଗିତାକେ ଉଦ୍ଘାଟନ କରିବେ। ଓଡ଼ିଶାନୁ 40 ଜଣ ପ୍ରତିଯୋଗିତାଥି ଭାଗ ନେଇଛନ୍। ଓଡ଼ିଶା ପାରା କ୍ରୀଡ଼ା ସଂଘ ଆଉ ରାଜ୍ୟ କ୍ରୀଡ଼ା ଯୁବ ବ୍ୟାପାର ବିଭାଗ ତରଫରୁ ହେଉଥିବା ପ୍ରତିଯୋଗିତାଥି 145 ଅତକା ବର୍ଗଥି ଖେଲ୍ ହେବା ଆଉ ଚାମ୍ପିୟନ୍ସିପ୍ ଆଇବା 21 ତାରିଖ ତକ୍ ଚାଲ୍ବା। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ପ୍ରଭାବଥି ଘଡ଼ଘଡ଼ି ସହିତ ଧୁକାଗଡ଼ି ଆଉ ବର୍ଷା ପାଗ ଲାଗି ରହିଛି। ଶୁକ୍ରବାର ଦିନ ତକ ପାଗ ଏନ୍ତା ରହିବା। ଆଇବା 24 ଭିତରେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 21 ଜାଗାନ ଧୁକାଗଡ଼ି ସହିତ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।